ద్వాదశ స్కంద ప్రథమాధ్యాయ శ్లోక 40. అసంస్కృత క్రియాహీన రజసా తనసావృత ప్రజాస్తే భక్తై సంతి మృచ్ఛారాజన్య రూపిణ. తెను అది అని శ్రీమద్ భాగవతం ద్వాదశ స్కంద ప్రథమాధ్యాయ విశేష వర్ణన కరివా. ଦ୍ୱାଦଶ ସ୍କନ୍ଦ ହେଉଛି ଭଗବାନଙ୍କର କିରୀଟି, ମସ୍ତକରେ ଥିବା ମୁକୁଟ. ଏହି ସମସ୍ତ ଭାଗବତଙ୍କର ଦ୍ୱାଦଶ ସ୍କନ୍ଦ ଭଗବାନଙ୍କର ଅଙ୍ଗ ସ୍ୱରୂପ. ତେଣୁ ବର୍ତ୍ତମାନ ଏ ଦ୍ୱାଦଶ ସ୍କନ୍ଦରେ 10 ବିଷୟ ଯେଉଁ ବର୍ଣ୍ଣନା କରାଯାଇଛି ଭାଗବତମରେ, ଦ୍ୱାଦଶ ସ୍କନ୍ଦରେ ନିରୋଧ ବା ଏହି ଭୌତିକ ଜଗତ କେମିତି ଧ୍ୱଂସ ହେବ ସେ ବିଷୟରେ ବର୍ଣ୍ଣନା କରାଯାଇଛି. ଯାହା ହଉ, ପ୍ରଥମ ଅଧ୍ୟାୟରେ ଶୁକ କହୁଛନ୍ତି ଏ ଯେଉଁ ବୌଦ୍ଧିକ ମାନେ ଯେଉଁ ବିଭିନ୍ନ ପରମ୍ପରା ରହିଛି, କଳିଯୁଗର ଭବିଷ୍ୟତବାଣୀ ମଧ୍ୟ ବର୍ଣ୍ଣନା କରାଯାଇଛି. କଳିଯୁଗରେ ଭଗବାନ ଚାଲିଗଲା ପରେ, ପରୀକ୍ଷିତ ମହାରାଜଙ୍କ ପରେ, ତାପରେ କିଏ ସବୁ ରାଜ୍ୟ କରିବେ ସେ ବିଷୟରେ ବର୍ଣ୍ଣନା କରାଯାଇଛି. ତେଣୁ ସେଥିରେ ବର୍ଣ୍ଣନା କରାଯାଇଛି ଏମାନେ ସବୁ ଯେଉଁମାନେ ଜରାସନ୍ଧଙ୍କର ବଂଶଧରମାନେ ସେମାନେ ସବୁ ରାଜ୍ୟ କରିବେ. ତେଣୁ ସେହି ପ୍ରସଙ୍ଗରେ ଆମର ନନ୍ଦ ଯେଉଁ ନନ୍ଦୀବର୍ଦ୍ଧନ ଏମାନେ ସବୁ ଆସିବେ, ମହାନନ୍ଦୀ ଇତ୍ୟାଦି ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି. ଏବଂ ତାଙ୍କ ସେଇଥିରେ ନବନନ୍ଦାନ ବିଜ କଶ୍ଚିତ ପ୍ରପନ୍ନା ମୁଧରିଷ୍ୟତି ତେଷାଂ ଅଭାବେ ଜଗତି ମୌର୍ଯ୍ୟାଂ ଭୋକ୍ୟନ୍ତି ବୈ କଳା କଳୌ. ଏ ମୌର୍ଯ୍ୟ ବଂଶ କଥା କୁହାଯାଉଛି. ଏବଂ ସେଥିରେ ଦ୍ୱିଜ କଶ୍ଚିତ ମାନେ ଏଇ ଯେଉଁ ଚାଣକ୍ୟଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି. ଚାଣକ୍ୟ ନନ୍ଦବଂଶ ଧ୍ୱଂସ କରି ମୌର୍ଯ୍ୟ ବଂଶକୁ ସ୍ଥାପନ କରିବେ. କିନ୍ତୁ ଚାଣକ୍ୟ ଏତେ ତାଙ୍କର ମହତ୍ଵ ରହିଛି, ଭାଗବତ ତାଙ୍କ ନାମ ରହିଛି, ଏବଂ ପ୍ରଭୁପାଦ ମଧ୍ୟ ତାଙ୍କର ଲେକ୍ଚରରେ ବହୁତ ସ୍ଥାନରେ ଚାଣକ୍ୟ ନୀତିକୁ ଉଦ୍ଧାର କରିଛନ୍ତି. ତେଣୁ ସେ ଚାଣକ୍ୟ ଏ ଭାଗବତରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି. ତେଣୁ ଏଇଠି ଶ୍ରୀଦର୍ଶନ ମଧ୍ୟ 1.11 ଶ୍ଳୋକରେ ଭାଷ୍ୟରେ କହୁଛନ୍ତି, କୌଟିଲ୍ୟ ବାସ୍ୟାନାଦି ଚାଣକ୍ୟ ଉଦ୍ଧରିଷ୍ୟତି ଉନ୍ମୂଳୟି ସ୍ୟତି. କୌଟିଲ୍ୟ ତାଙ୍କ ନାଁ ବାତ୍ସ୍ୟାୟନ, ତାଙ୍କ ନାଁ ମଧ୍ୟ ଚାଣକ୍ୟ ବୋଲି କୁହାଯାଇଛି. ତେଣୁ ସେଇ ଚାଣକ୍ୟ ବିଷୟରେ ତୁମେ ଯେଉଁ ଶୁଣୁଛ, ଦେଖୁଛ ଟିଭିରେ, କ'ଣ ସେଇଟା ଅଶୋକ, ତେଣୁ ସେଠି ଚାଣକ୍ୟ ଅବଶ୍ୟ ଚାଲିଗଲେଣି ଅଶୋକରେ, କିନ୍ତୁ ତଥାପି ତାଙ୍କର ଶିଷ୍ୟଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି. ତେଣୁ ଏହିଭଳି ଭାବରେ ଭୌତିକ ଜଗତ ମାନେ ଆମର ଭବିଷ୍ୟତରେ ଭାଗବତଙ୍କୁ କୁହାଯାଇଛି କେତେବେଳେ ନା 5000 ତଳେ କଳିଯୁଗର ଆରମ୍ଭରେ ବର୍ଣ୍ଣନା କରାଯାଇଛି. ତେଣୁ କଳିଯୁଗ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ ଭବିଷ୍ୟତରେ ବର୍ଣ୍ଣନା କରାଯାଉଛି ଏଇଟା ହେବ. ଯେମିତି ଆଜି ହେଉଛି ଶୁକ୍ରବାର, ଆମେ ଶନିବାର ବିଷୟରେ କହିଲେ ଆମେ କହିବା ଶନିବାର ଏଇଟା ଆମେ କରିବା, ସେଇଟା କରିବା ଭବିଷ୍ୟତ କାଳରେ. ସେଇଭଳି ଭାବରେ କଳି ବିଷୟରେ ବର୍ଣ୍ଣନା କରାଯାଉଛି ଭବିଷ୍ୟତ କାଳରେ ଏଇଟା ସବୁ ହେବ. ସେମାନେ ଭଗବାନଙ୍କର ତ ସିଏ ହେଉଛନ୍ତି ଅବତାର, ତେଣୁ ସେ ଭବିଷ୍ୟତ ମଧ୍ୟ ଜାଣନ୍ତି. ଭବିଷ୍ୟତରେ କ'ଣ ହେବ ଆମେ ଜାଣିପାରିବାନି ଭବିଷ୍ୟତରେ କ'ଣ ହେବ, କିନ୍ତୁ ସେମାନେ ସବୁ ଜାଣିବେ. ଅମଭଦ୍ରୁକ ବୋଲି ତାଙ୍କୁ କୁହାଯାଉଛି. ଅମଭଦ୍ରୁକ କହିଲେ ତାଙ୍କର ଦୃଷ୍ଟିରେ କୌଣସି ଦୋଷ ନାହିଁ, ସେ ଭବିଷ୍ୟତ ମଧ୍ୟ ଦେଖିପାରିବେ ଜାଣିପାରିବେ. ଯେଉଁମାନେ ବିଶେଷ ଭାବରେ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରନ୍ତି ସେମାନେ ସବୁ ଭବିଷ୍ୟତ କଥା କହିପାରନ୍ତି. ସେମିତି ପ୍ରଭୁପାଦ ମହାରାଜ କହିଛନ୍ତି ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭବିଷ୍ୟତ ମଧ୍ୟ ଜାଣିପାରନ୍ତି. ଯେମିତି ପ୍ରଭୁପାଦ ମହାରାଜ ସେ ଭବିଷ୍ୟତ କଥା ଜାଣିଥିଲେ, ଯଦିଓ ଇସ୍କନ ଯେଉଁ ଆମର ଭୁବନେଶ୍ୱରରେ ଯେଉଁ ମନ୍ଦିରଟି ହେଇଛି, ଆମର ପାଶ୍ଚାତ୍ୟ ଦେଶର ଶିଶୁମାନେ ଚାହୁଁନଥିଲେ ଏଇଠି ମନ୍ଦିର କରିବା ପାଇଁ, କାହିଁକିନା ପୁରୀରେ ଜଗନ୍ନାଥ ଅଛନ୍ତି ସେଇଠି ଆମେ କରିବା ବୋଲି ସେ କହୁଥିଲେ. କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ନା ନା ଏଇଠି ହେବ, ଏବଂ ସେ ଭବିଷ୍ୟତବାଣୀ ଦେଇଥିଲେ ଯେ ଦିସ୍ ୱିଲ୍ ବି ୱାନ୍ ଅଫ୍ ଦି ବେଷ୍ଟ ସେଣ୍ଟର୍ସ ଇନ୍ ଦି ୱାର୍ଲଡ୍, ପୃଥିବୀର ସମସ୍ତ ଯେତେ ବଡ଼ ବଡ଼ ମନ୍ଦିର ଅଛି ତା ଭିତରୁ ଇଏ ଗୋଟେ ମନ୍ଦିର ଶ୍ରେଷ୍ଠ ମନ୍ଦିର ହେବ. ତେଣୁ ବର୍ତ୍ତମାନ ଏବଂ ସେ ଯେଉଁ ସେ ସ୍ଥାନ ସମୟରେ ସେ ସ୍ଥାନଟା ବହୁତ ବହୁତ ଏକାନ୍ତ ବଣ ଭଳିଆ ରହିଥିଲା, ଏତେ ଉନ୍ନତ ନଥିଲା ସ୍ଥାନଟି, କିନ୍ତୁ ପ୍ରଭୁପାଦ ମହାରାଜ ଦେଇଥିଲେ ଭବିଷ୍ୟତବାଣୀ ଯେ ଦିସ୍ ଇଜ୍ ଦ୍ୟା ହାର୍ଟ ଅଫ୍ ଦି ସେଣ୍ଟର ଅଫ୍ ଦି ଟାଉନ୍ ଭୁବନେଶ୍ୱରର ହେଉଛି ମଝିରେ ରହିବ। ବର୍ତ୍ତମାନ ମୁଁ ଦେଖୁଛି କେତେ ସେଠି ଗହଳି ଫହଳି ହେଇଗଲାଣି ଚଳି ସବୁ ତେଣୁ ଏହିଭଳି ଭାବରେ ଭବିଷ୍ୟତବାଣୀ ମଧ୍ୟ ଦେଇଛନ୍ତି ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ ଏହିଭଳି ଭାବରେ ସବୁ ହେବେ ଏବଂ ଏମିତି ସମୟ ଆସିବ ଯେତେବେଳେ ଆଉ କ୍ଷତ୍ରିୟ ରହିବେ ନାହିଁ, ମ୍ଲେଚ୍ଛମାନେ ସବୁ ରାଜ୍ୟ କରିବେ। ଯିଏ ରାଜା ହେବେ ସେ ହେଉଛନ୍ତି କ୍ଷତ୍ରିୟ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ରାଜା ହେଉଛନ୍ତି କିଏ, ନରାଣାଂଚ ନରାଧିପମ୍। ମନୁଷ୍ୟମାନଙ୍କ ଭିତରେ ଯେଉଁ ନରାଧିପ ବା ରାଜା ସେ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି। ତେଣୁ ରାଜାଙ୍କୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ବୋଲି କୁହାଯାଏ। ବିଶେଷ ଭାବରେ ପୁରୀରେ ଆମର ଜଗନ୍ନାଥଙ୍କର ଯିଏ ରାଜା ଅଛନ୍ତି, ଜଗନ୍ନାଥଙ୍କର ସେ ସେବକ, ତାଙ୍କୁ ମଧ୍ୟ ଚଳନ୍ତି ବିଷ୍ଣୁ ବୋଲି କୁହାଯାଏ। ତେଣୁ ଏହିଭଳି ଭାବରେ ବର୍ଣ୍ଣନା କରି ମାନେ ଭବିଷ୍ୟତରେ କ'ଣ ହେବ ଅନ୍ତିମରେ ସେ କହୁଛନ୍ତି, ବହୁତ ମନ ଦୁଃଖରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଅସଂସ୍କୃତା କ୍ରିୟାହୀନ ରଜସା ତମସାବୃତା ପ୍ରଜାସ୍ତେ ଭକେଇଛନ୍ତି ମ୍ଲେଚ୍ଛା ରାଜନ୍ୟ ରୂପୀଣ। ଭବିଷ୍ୟତରେ କଳି ଯୁଗରେ ଯେଉଁମାନେ ରାଜା ହେବେ ସେମାନେ ଅସଂସ୍କୃତା, ଅସଂସ୍କୃତା କହିଲେ ଗର୍ଭଧାନାଦି ସଂସ୍କାର ରହିତା, ଜଣେ ଯେଉଁ ରହିଛି ଭୌତିକ ମାନେ ଆମର ମାନବ ସମାଜରେ ଯେଉଁ ଚାରି ବର୍ଣ୍ଣ ଚାରି ଆଶ୍ରମ ସବୁ ରହିଛି ସେଥିପାଇଁ ସଂସ୍କାର ଦରକାର, ଦଶବିଧ ସଂସ୍କାର ରହିଛି, ଜନ୍ମ ଠାରୁ ଆରମ୍ଭ କରି ଗର୍ଭଧାରଣ ସଂସ୍କାର ଠାରୁ ଆରମ୍ଭ କରି ଅନ୍ତିମ ଯେଉଁ କ୍ରିୟା ପର୍ଯ୍ୟନ୍ତ ଶେଷ ସଂସ୍କାର ପର୍ଯ୍ୟନ୍ତ ଦଶଟି ସଂସ୍କାର ରହିଛି। ତେଣୁ ଏମାନେ ଯେଉଁମାନେ ରାଜା ହେବେ ସେମାନେ ଅସଂସ୍କୃତା, ତାଙ୍କର କୌଣସି ସଂସ୍କାର ହେଉନାହିଁ ନା ନଥିବ, କ୍ରିୟାହୀନ ପ୍ରକୃତରେ ଯେଉଁଭଳି ଭାବରେ କାର୍ଯ୍ୟ କରିବା କଥା ସେଭଳି କାର୍ଯ୍ୟ ସେମାନେ କରିବେ ନାହିଁ, ରଜସା ତମସା ବୃଦ୍ଧା କାହିଁ କରିବେ ନାହିଁ, ପରିକ୍ଷିତ ମହାରାଜଙ୍କ ମନରେ ପ୍ରଶ୍ନ ଆସିବ, ପ୍ରଭୁ କାହିଁ କରିପାରିବେ ନାହିଁ, କାରଣ ରଜସା ତମସା ବୃଦ୍ଧା ରଜ ଏବଂ ତମଗୁଣ ଦ୍ୱାରା ଆବୃତ ହେଇକରି ସେମାନେ ପ୍ରକୃତ ଜ୍ଞାନ ସେମାନେ ପ୍ରାପ୍ତ ହେଇପାରିବେ ନାହିଁ। ଯଦିଓ ଯେ କ୍ଷତ୍ରିୟ ତାର ରଜଗୁଣ ରହିଛି, ଯଦି ପରିକ୍ଷିତ ମହାରାଜ କହିବେ କ୍ଷତ୍ରିୟ ତ ରଜଗୁଣର ପ୍ରଧାନ ରହିଛି ଆଉ ଆପଣ କାହିଁ କହୁଛନ୍ତି ନା, ସେମାନେ ବ୍ରାହ୍ମଣମାନଙ୍କ ଠାରୁ ଜ୍ଞାନ ନେବେ ନାହିଁ, ଭୋଟ ଦେବେ, ଭୋଟରେ ଯିଏ ହେବ ଇଏ ସମସ୍ତେ ମ୍ଲେଚ୍ଛମାନେ ମଧ୍ୟ ଭୋଟ ଦେବେ, ଅନ୍ୟ ମ୍ଲେଚ୍ଛମାନଙ୍କୁ ରାଜା କରିବେ, ତେଣୁ ଆଉ କ'ଣ ହେବ। ତେଣୁ ସେମାନେ ପ୍ରଜାସ୍ତେ ଭକ୍ଷେଇଛନ୍ତି, ସେମାନେ ପ୍ରଜାମାନଙ୍କୁ ଖାଦ୍ୟ ଖାଇବେ, ଭକ୍ଷେଇଛନ୍ତି, ଭକ୍ଷଣ କରିବେ। ତେଣୁ ପରିକ୍ଷିତ ମହାରାଜ ପ୍ରଭୁ କେମିତି ଭକ୍ଷଣ କରିବେ, ମ୍ଲେଚ୍ଛା ରାଜନ ରୂପୀଣ, ସେମାନେ ମ୍ଲେଚ୍ଛ, ସେମାନେ ବୈଦିକ ସଭ୍ୟତାକୁ ଗ୍ରହଣ କରିବେ ନାହିଁ, ଗୋମାଂସ ଭକ୍ଷଣ ପାଇଁ ବ୍ୟବସ୍ଥା କରିବେ କୌଣସି ଇଏ କରିବେ ନାହିଁ, ଗୋରକ୍ଷା କରିବା ପାଇଁ ବ୍ୟବସ୍ଥା କରିବେ ନାହିଁ। ଯଦି ଭଗବାନ ନିର୍ଦ୍ଦେଶ ଦେଇଛନ୍ତି କୃଷି ଗୋରକ୍ଷା ବାଣିଜ୍ୟମ୍, 30 ଲକ୍ଷ ପ୍ରକାର ପଶୁ ଅଛନ୍ତି, ଭଗବାନ 29,99,999 ପଶୁମାନଙ୍କ ବିଷୟରେ କହିନାହାନ୍ତି, କିନ୍ତୁ ଗୋଟିଏ ପଶୁ ବିଷୟରେ କହିଛନ୍ତି ଗୋରକ୍ଷା। ଗୋରକ୍ଷା ହେଉଛି ସରକାରଙ୍କ ନିୟମ, କିନ୍ତୁ ସେମାନେ କରିବେ ନାହିଁ, ମ୍ଲେଚ୍ଛ ସେମାନେ, କିନ୍ତୁ ରାଜନ୍ୟ ରୂପଣା ଦେଖାଯାଉଛନ୍ତି ରାଜା ଭଳି। ତେଣୁ ଏଇଭଳି ଭାବରେ କଳିଯୁଗରେ ଲୋକମାନଙ୍କର ଏହିସବୁ କେତେ ଅସୁବିଧା ଅଛି ଏଇ 3ଟି ଅଧ୍ୟାୟରେ ସବୁ ବର୍ଣ୍ଣନା କରିଛନ୍ତି। ତେଣୁ ପରିକ୍ଷିତ ମହାରାଜ କହୁଛନ୍ତି ପ୍ରଭୁ କ'ଣ ସବୁ କଳିଯୁଗରେ ଅସୁବିଧା ହେବ। ଦ୍ୱିତୀୟ ଅଧ୍ୟାୟର ପ୍ରଥମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରିକ୍ଷିତ ଏତିକି ଜାଣ, ତତଶ୍ଚାନୁ ଦିନଂ ଧର୍ମ ସତ୍ୟଂ ଶୌଚଂ କ୍ଷମା ଦୟା କାଳୀନ ବଳିନ ରାଜନ୍ ନକ୍ଷନ୍ତି ଆୟୁ ବଳ ସ୍ମୃତି। ପରିକ୍ଷିତ କ'ଣ କହିବି, ସବୁ ଜିନିଷ କ୍ଷୟ ହେଇକା ଯିବ ନା ପ୍ରଭୁ, କ'ଣ କ'ଣ କ୍ଷୟ ହେବ ନା, ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ଏବଂ ସ୍ମୃତି, 8ଟି ଜିନିଷ କମି କମିକା ଯିବ। ତେଣୁ କଳିଯୁଗର ଲକ୍ଷଣ ମୁଁ ତୁମକୁ ସଂକ୍ଷେପରେ କହୁଛି ପରିକ୍ଷିତ ମହାରାଜ, ତୁମେ ଶୁଣ, ଯେ ବିତମେବ କଳୌ ନୃଣାଂ ଜନ୍ମାଚାର ଗୁଣ ଦେହ ଧର୍ମ ନ୍ୟାୟ ବ୍ୟବସ୍ଥାୟାଂ କାରଣଂ ବଳମେବ ହି। ବିତମେବ ଯେଉଁମାନଙ୍କ ପାଖରେ ଧର୍ମ ଅଛି ସେମାନଙ୍କୁ କୁହାଯିବ ଏମାନେ ହେଉଛନ୍ତି ଶ୍ରେଷ୍ଠ ବ୍ୟକ୍ତି, ଯେଉଁମାନଙ୍କ ପାଖରେ ଧର୍ମ ଧନ ନାହିଁ ସେମାନେ ନ୍ୟାୟ ମଧ୍ୟ ପାଇପାରିବେ ନାହିଁ। ଦାମ୍ପତ୍ୟ ଅଭିରୁଚି ହେତୁ ମାଇବ ବ୍ୟବହାରିକେ स्त्रीत्वे पुंस्ते च हिरति विप्रत्वे सूत्रमेव हि। कौन कही करके दाम्पत्य अभिरुचि हेतु दाम्पत्य जीवन जो हब एटा जो वैदिक नियम अनुसार हब ना अभिरुचि खाली जौन सुख भोग करने दाम्पत्य चल ना भांगिज डाइवर्स सुख हब माइव व्यवहार के सब प्रकार माय आश्रय कर सब प्रकार व्यवहार करेंगे। स्त्री की पुंस्ते पुंस्ते तो ही रति स्त्री पुरुष ते जो दाम्पत्य संबंध केवल ये जौन संबंध पर निर्भर कर सूत्रमेव ही। विप्र कह क्या बुझे जे जन सूत्र ब्रह्मसूत्र धारण कर शिशुमति सिद्धांत ठाकुर कहती ब्रह्मसूत्र न जानती ब्रह्मसूत्र गर्विता। ब्रह्मसूत्र कहले वेदांत सूत्र जो रही से सब विषय जान ना कि ब्राह्मण बोले निजू कही ब्रह्मसूत्र जो पैतरी धारण कर मूल्य था के दुई पैसा दुई पैसार ब्रह्मसूत्र गर्वित होकर हम लिंगमेवाश्रमाख्या मनोनिया प्रति कारण आवृत्तिया ना दौर्बल्यम पांडित्य चापण बस लिंगमेवा जने खाली पोशाक धारण करदे से ही आश्रम कहुव कि प्रकृत से आश्रम जो कार्य रही से सब से करे ना आवृत्तिया न्याय दुर्बल न्याय दुर्बल हो लाच नहीं कर जज मैने विचार कर न्याय देवे पांडित्य चापण बच पंडित बोली क्या कह जी अनर्गल पाइपर जे ठीक कथा कह भूल कथा कह अनर्गल कहीपरती मैंने से पंडित तेना यही भाव में सब अवस्था हम परीक्षित ना प्रभु आगे कौन कौन हम ना अनाढ़ साधुत्व साधुत्व दम्भव तु स्वीकार द्वाहे स्नानमेव प्रसादनम अनाढ़ साधु जो मैंने से मैंने निजी दम्भ कर साधु बोली खाली ड्रेस पिंधे कि प्रकृत साधु से नुहति जमी आम साधु गोटे बाहर थे भगवान पूजा करुले पुणी जेल को गले स्वीकार एव चोदाहे बहा बोली कौन कह स्वीकार बहा कह यज्ञ बहा गोटे यज्ञ कि कलीजुगर से चोदाह परिणत होर्ट जाए रेजिस्ट्री मैनेज करदे से बहुत स्नानमेव प्रसाधनम शरीर जो श्रृंगार अच्छी केवल स्नान करदे श्रृंगार हो गला भावे बहुत कथा रही श्रृंगार दूरे बाहरी आयन तीर्थं कालक प्रभुपाद महाराज कहते कालकाट जो मैंने अच्छा गंगा नदी कूल रही किंतु से स्नान करें हरिद्वार स्नान करेंगे दूरे दूर से तीर्थ बोली कहेंगे तीर्थ बोली ग्रहण करेंगे ना लावण्यम केश धारणम कलेज लोक मैंने केश धारण करेंगे सेटा को कहे यहाँ केश धारण कले से सुंदर हे तेनाली प्रभुपाद महाराज जो जाते पाश्चात्य जगत को 1965 मसीह से समय देखी थे पाश्चात्य जगत लोक मैंने सब केश बढ़े रही स्त्रीलोक कि पुरुष लोक जानी हम देखु दाढ़ी बहुत बाड़ अच्छी से भावते स्त्रीलोक देख ला पुरुष लोक देखु पुरुष भाया केश रखते देख ला स्त्रीलोक तेनाली लावण्य केश धारण प्रभुपाद महाराज जो जाते पाश्चात्य जगत को से चिंता करते कथा कलिजुगर लक्षण सब देखुले उदरम भरता स्वार्थ स्वार्थ बोले कौन ना खाद्य ठीक भाव ग्रहण करदे आहार निद्रा भय मिले यही स्वार्थ बोले भावते सत्यत्व धर्म भी वही असत्व धर्म धाष्ट्य केवल कहे दम्भ सरकार कहे सत्य बोली कि प्रकृत सत्य से नुहति दाक्षम कुटुंब भरणहीन दक्ष व्यक्ति किए बोली जनाजी परिकाल ना कुटुंब भरण करती बहुत सुंदर घर करती बहुत सुंदर खाद्य गाड़ी करती बहुत सुंदर खाया पिया करती मत मत करती ये हूँ दक्ष व्यक्ति कशवर्ती धर्म सेवन धर्म जो करेंगे खाली दशपाई ये ये सब देते सब दे सब दशपाई करेंगे प्रजा ही लुब्धि राजनी निर्गुणी देश धर्म भी राजा जी हे सी केवल लोक मान लुटापी दस्यु धर्म से दस्यु का ତେଣୁ ଆଚ୍ଛିନ୍ନ ଦାରିଦ୍ର୍ୟ ବିନା ଯାଚନ୍ତି ଗିରିକାନନ ଦ୍ୱିଶ ତ୍ରିଶ ଦ୍ୱିଶନ୍ତି ବର୍ଷାଣି ପରମାୟୁ କୋଳ ନୁଣା। ଏଇଭଳି ଭାବରେ ଲୋକମାନେ ପୀଡ଼ିତ ହେଇକିରି ସବୁ ଚାଲିଯିବେ, ଗିରିକାନ ଘର ଛାଡ଼ିକି ସବୁ ପଳେଇବେ, ଆଚ୍ଛିନ୍ନ ଦାରିଦ୍ର୍ୟ ବିନା ଗିରିକାନନ ପଳେଇବେ, ଯେମିତି ଆଜିକାଲି ମାଓବାଦୀମାନେ ସବୁ ରହିଛନ୍ତି, ଲୁଟ ତରାଜ କରୁଛନ୍ତି, ସେଇଭଳି ଅବସ୍ଥା ସେ କଥା ବର୍ଣ୍ଣନା କରାଯାଇଛି ହବ ସବୁ। ଏବଂ ତିନିଶହ ଦ୍ୱିଶାଦି ବର୍ଷାଣି ପରମାୟୁ କୋଳ ନୁଣା, ତିରିଶ କୋଡ଼ିଏ ପଚାଶ ବର୍ଷ ହେଇଗଲେ ତାକୁ କୁହାଯିବ ଏ ବହୁତ ବୃଦ୍ଧ ହୋଇ ପଚାଶ ବର୍ଷ ବଞ୍ଚି ଗଲେଣି। ଏବଂ ସମ୍ବଲ ଗ୍ରାମ ମୁଖ୍ୟସ୍ୟ ବ୍ରାହ୍ମଣ୍ୟସ ମହାତ୍ମନ ଭବନୀ ବିଷ୍ଣୁ ଦଶସ କାଳିକି ପ୍ରାଦୁର୍ଭବିଷ୍ୟତି। ପ୍ରଭୁ ଏଇ ଯୋଉ ହବ, ଆଉ କିଛି ଉପାୟ ଅଛି କେମିତି କ'ଣ ଆଉ କିଛି ଉଦ୍ଧାର ହବା ପାଇଁ? ନା ହଁ, ସମ୍ବଲ ଗ୍ରାମରେ କଳିଯୁଗର ଅନ୍ତିମ ପ୍ରଭୁପାଦ ମହାରାଜ କହିଛନ୍ତି, ସମ୍ବଲ କହିଲେ ସମ୍ବଲପୁର ବୋଲି କହିଛନ୍ତି ପ୍ରଭୁପାଦ ମହାରାଜ। ସମ୍ବଲ ଗ୍ରାମ ମୁଖ୍ୟସ୍ୟ ବ୍ରାହ୍ମଣସ୍ୟ ମହାତ୍ମନ, ଜଣେ ବର୍ତ୍ତମାନ କେତେ ଜଣ କହୁଛନ୍ତି କଳ୍କି ଆସିଗଲେଣି ବୋଲି, ଆମା ଭଗବାନ କଳ୍କି ବୋଲି କହୁଛନ୍ତି ତାଙ୍କୁ, କିନ୍ତୁ ଶାସ୍ତ୍ର ଅନୁସାରେ ସିଏ କଳ୍କି ନୁହନ୍ତି। ଶାସ୍ତ୍ର ଅନୁସାରେ କଳ୍କି କିଏ ହେବେ? କଳିଯୁଗର ଅନ୍ତରେ ଆହୁରି 4,27,000 ବର୍ଷ ଅଛି କଳିଯୁଗ ଶେଷ ହେବା ପାଇଁ, ତେଣୁ ସେ କଳିଯୁଗର ଅନ୍ତିମରେ ଭଗବାନ ଆସିବେ। ସମ୍ବଲ ଗ୍ରାମର ମୁଖ୍ୟ ହିସାବରେ ଯିଏ ଆସିବେ ସେ ହେଉଛନ୍ତି ବିଷ୍ଣୁ ଦଶ, ତାଙ୍କର ପୁତ୍ର ହିସାବରେ ଆସିବେ। ଭବନୀ ବିଷ୍ଣୁ ଦଶ ସହ କଳ୍କି ପ୍ରାଦୁର୍ଭବିଷ୍ୟତି, କଳ୍କି ଆସିବେ। ସେଥିପାଇଁ ଜୟଦେବ ଗୋସ୍ୱାମୀ ମଧ୍ୟ ତାଙ୍କର ଦଶାବତାର ସୂତ୍ରରେ କହିଛନ୍ତି, ମେଚ ନିବହ ନିଧନି କଳୟ ଶିକର ବାଳମ ଧୁମକେ ତୁମି ଭକିମପି କରାଳମ କେଶବ ଧୃତ କଳ୍କି ଶରୀର ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ। ତେଣୁ ଏଇଭଳି ଭାବରେ ତୃତୀୟ ଅଧ୍ୟାୟରେ ମଧ୍ୟ ସେ ବର୍ଣ୍ଣନା କରିବେ କଳିଯୁଗର ଏସବୁ ଦୋଷ ସବୁ। ତେଣୁ ପରୀକ୍ଷିତ ମହାରାଜ ଭୟଭୀତ ହେଇଯାଇକି ପଚାରିବେ, ପ୍ରଭୁ ଏସବୁ କଳିର ଯେଉଁ ଦୋଷ ଦେଖୁଛନ୍ତି କହୁଛନ୍ତି ଗୋଟେ ସମୁଦ୍ର ଭଳିଆ ରହିଛି, ଆଉ ଉପାୟ ହେବାର କିଛି ଉପାୟ ଅଛି ନା ନାହିଁ? ତେଣୁ ହଁ ଅଛି, ମୁଁ କହିବି ତୃତୀୟ ଅଧ୍ୟାୟରେ କହିବି। ଆଜିର ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି।